ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକବ୍ୟକ୍ତ କରିବା ସହିତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଭାବେ ଦେଶର ଗରିବ ଓ ସାଧାରଣ ଲୋକମାନଙ୍କର ଉତ୍ଥାନ ପାଇଁ ଅନେକ କାର୍ଯ୍ୟ କରିଥିଲେ। ଡକ୍ଟର ମନମୋହନ ସିଂ 1991 ମସିହାରୁ 1996 ମସିହା ପର୍ଯ୍ୟନ୍ତ କେନ୍ଦ୍ର ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ। ଖ୍ୟାତନାମା ରାଜନେତା ରୂପେ ପରିଚିତ ସ୍ୱର୍ଗତ ମନମୋହନ ସିଂ 2004 ମସିହାରୁ 2014 ମସିହା ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଗତକାଲି ରାତିରେ 92 ବର୍ଷରେ ନୂଆଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜିଠାରୁ ଆସନ୍ତା 7 ଦିନ ପାଇଁ ମନମୋହନ ସିଂଙ୍କ ପରଲୋକରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଅର୍ଥନୀତି କ୍ଷେତ୍ରରେ ଡକ୍ଟର ମନମୋହନ ସିଂଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ପୃଥିବୀରେ ସମ୍ମାନର ଅଧିକାରୀ ହୋଇପାରିଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚବେ। ଶ୍ରୀ ଶାହା ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚବାର କାର୍ଯ୍ୟକ୍ରମ ରହିଛି। ରବିବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ବୋଲି ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ମନ୍ତ୍ରିମଣ୍ଡଳର 2 ଜଣ ଉପମୁଖ୍ୟମନ୍ତ୍ରୀ ଏବଂ 13 ଜଣ ମନ୍ତ୍ରୀଙ୍କୁ ସମସ୍ତ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଅଲଗା ଅଲଗା ଦାୟିତ୍ୱ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ କଟକ ଏବଂ ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଅନ୍ୟ 13 ଜଣ ମନ୍ତ୍ରୀଙ୍କୁ ଅବଶିଷ୍ଟ ଜିଲ୍ଲାର ପୃଥକ୍ ପୃଥକ୍ ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ପ୍ରଭାରୀ ମନ୍ତ୍ରୀମାନଙ୍କର ଜିଲ୍ଲାର ଦାୟିତ୍ୱକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁଧ୍ୟାନ କରିବେ। ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷିତ ଏବଂ ସୁବିଧା ଦର୍ଶନ ପାଇଁ ଆସନ୍ତା ଜାନୁଆରୀ ମାସ 20-22 ତାରିଖ ମଧ୍ୟରେ ଧାଡ଼ି ଦର୍ଶନ ପୂର୍ଣ୍ଣାଙ୍ଗ ଭାବେ ଲାଗୁ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏ ସମ୍ପର୍କରେ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,
ମତେ ଠିକ୍ ଲାଗୁନି ସେ କଥାଟା ହବାଟା ଠିକ୍ ହବ ବୋଲି ସେଇ ଦୃଷ୍ଟିକୋଣକୁ ଆଖି ଆଗରେ ରଖି ଆଜି ଟେମ୍ପଲ ଆଡମିନିଷ୍ଟ୍ରେସନର ସମସ୍ତ ଅଫିସର୍ସ ଚିଫ୍ ଆଡମିନିଷ୍ଟ୍ରେଟରଠୁ ଆରମ୍ଭ କରିକି କଲେକ୍ଟର ଏସ୍ପିଙ୍କ ପର୍ଯ୍ୟନ୍ତ ଆଇନ ବିଭାଗର ଅଫିସରମାନେ ସମସ୍ତଙ୍କର ଉପସ୍ଥିତିରେ
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗତକାଲି ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକୃତ ଚାଷୀମାନଙ୍କୁ ବୀମା ସହାୟତା ପାଇବା ପାଇଁ 3 ଦିନ ମଧ୍ୟରେ କ୍ଷୟକ୍ଷତିର ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଗାଣ ବର୍ଷା ଯୋଗୁଁ ଧାନ ଫସଲର କ୍ଷତିକୁ ଆକଳନ କରିବା ପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଗତକାଲିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜସ୍ୱ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ ଗ୍ରାମକୁ ଯାଇ କ୍ଷୟକ୍ଷତି ଆକଳନ କରି ତଥ୍ୟ ସଂଗ୍ରହ କରୁଛନ୍ତି। ରାୟଗଡ଼ା ଜିଲ୍ଲାର ଗଣପର୍ବ ଚଇତି ଲୋକ ମହୋତ୍ସବ ଗତକାଲି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀ ମନ୍ଦିର ପ୍ରାଙ୍ଗଣରୁ ଚଇତି ମଶାଲ ଏବଂ କଳସଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସମେତ ରାୟଗଡ଼ା ଏବଂ ଗୁଣପୁର ବିଧାୟକ ଶୋଭାଯାତ୍ରାରେ ସାମିଲ ଥିଲେ। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଆସନ୍ତାକାଲିଠାରୁ ହକି ଇଣ୍ଡିଆ ଲିଗ୍ 2024-25 ଖେଳାଯିବ। 2ଟି ପର୍ଯ୍ୟାୟରେ ମ୍ୟାଚ୍ ଖେଳାଯିବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ଜାନୁଆରୀ ମାସ 18 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀ ମାସ 19 ତାରିଖଠାରୁ ଖେଳାଯିବ। ଜାନୁଆରୀ ମାସ 31 ତାରିଖରେ ସେମିଫାଇନାଲ୍ ମ୍ୟାଚ୍ଗୁଡ଼ିକ ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ଫେବୃୟାରୀ ମାସ 1 ତାରିଖରେ ଖେଳାଯିବ। ସମୁଦାୟ ମ୍ୟାଚ୍ଗୁଡ଼ିକ ମଧ୍ୟରୁ 4ଟି ମ୍ୟାଚ୍ ରାଞ୍ଚିରେ ଖେଳାଯିବ ଏବଂ ଅନ୍ୟ ସମସ୍ତ ମ୍ୟାଚ୍ ରାଉରକେଲାରେ ଖେଳାଯିବ। ଅନ୍ୟପକ୍ଷରେ ଗତକାଲି କଳିଙ୍ଗ ଷ୍ଟାଡିୟମ୍ଠାରେ ହକି ଇଣ୍ଡିଆ ଲିଗ୍ର ଜର୍ସି ଏବଂ ମାସ୍କଟ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରସ ଉନ୍କୋଚନ କରିଛନ୍ତି। ସୁଭଦ୍ରା ଯୋଜନା ସମ୍ପର୍କିତ ଅଭିଯୋଗର ଶୁଣାଣି ପାଇଁ ସୁଭଦ୍ରା ଶିବିର ଆୟୋଜନ କରିବା ପାଇଁ ଯୋଜନାର ଦ୍ୱିତୀୟ ପରିଚାଳନା କମିଟି ବୈଠକରେ ନିଷ୍ପଭି ହୋଇଛି। ଉନ୍ନୟନ କମିଶନର ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଯିବା ନେଇ ଆଲୋଚନା ହୋଇଥିଲା। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଦୁର୍ବଳ ହେବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ରବିବାର ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ ବର୍ଷାର ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।